ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। 2024-25 ଆର୍ଥିକ ବର୍ଷରେ ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ପରିମାଣ 151,000 କୋଟି ଟଙ୍କାକୁ ବୃଦ୍ଧି। ଭାଇ ଭଉଣୀ ମଧ୍ୟରେ ସମ୍ପର୍କର ନିଦର୍ଶନ ସ୍ୱରୂପ ଆଜି ପାଳିତ ହେଉଛି ରକ୍ଷାବନ୍ଧନ ପର୍ବ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। ରୁଷକୁ କୌଣସି ଜମି ପ୍ରଦାନ କରାଯିବ ନାହିଁ କହିଲେ ୟୁକ୍ରେନ୍ ରାଷ୍ଟ୍ରପତି। ଏବଂ ବିଶ୍ୱର ବିଭିନ୍ନ ଭାଗରେ ତାପମାତ୍ରା ବୃଦ୍ଧି ପାଉଥିବା ନେଇ WMO ର ସୂଚନା। 2024-25 ଆର୍ଥିକ ବର୍ଷରେ ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ପରିମାଣ 151,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସଫଳତା ପୂର୍ବ ବର୍ଷ ତୁଳନାରେ 18% ଅଧିକ ଥିବା ଜଣାଯାଇଛି। ପୂର୍ବ ଆର୍ଥିକ ବର୍ଷରେ ପ୍ରତିରକ୍ଷା ଉତ୍ପାଦନ ପରିମାଣ 1,27,000 କୋଟି ଟଙ୍କା ଥିଲା। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦେଶର ଏହି ସଫଳତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହା ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ଦିଗରେ ସ୍ୱଷ୍ଟ ସୂଚନା ପ୍ରଦାନ କରୁଛି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ସିଂ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗ ଏବଂ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି। ଭାଇ ଓ ଭଉଣୀ ମଧ୍ୟରେ ସମ୍ପର୍କର ନିଦର୍ଶନ ସ୍ୱରୂପ ଆଜି ସମଗ୍ର ଦେଶରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଥାନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ପବିତ୍ର ରକ୍ଷାବନ୍ଧନ ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ଓ ବିଶ୍ୱାସର ଅନନ୍ୟ ବନ୍ଧନକୁ ସୂଚିତ କରିଥାଏ। ସେ କହିଛନ୍ତି ଏହି ପର୍ବ ସମାଜରେ ସଦ୍ଭାବନା ଓ ଏକତାର ଭାବକୁ ପ୍ରୋତ୍ସାହିତ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଅମୃତସରରୁ ଅପରେସନ୍ ସିନ୍ଦୁରର ସମ୍ମାନାର୍ଥେ ବହୁ ସଂଖ୍ୟାରେ ରାକ୍ଷୀ ପଠାଯାଇଥିଲା। ସୀମା ସୁରକ୍ଷା ବାହିନୀର ଯବାନମାନେ ଆଜି ସୀମାନ୍ତରେ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି। ପଞ୍ଜାବ ସୀମାନ୍ତବର୍ତ୍ତୀ ଅଟାରୀ ୱାଘା ମିଳିତ ଚେକ୍ପୋଷ୍ଟ ଅମୃତସରଠାରେ ପହରା ଦେଉଥିବା ବୀର ଯବାନମାନଙ୍କ ହାତରେ ମହିଳା ଏବଂ ଝିଅମାନେ ରାକ୍ଷୀ ବାନ୍ଧିଛନ୍ତି। ପଞ୍ଜାବର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଲକ୍ଷ୍ମୀକାନ୍ତ ଚାୱଲା ସୀମାନ୍ତରେ ଥିବା ସେନା ଯବାନମାନଙ୍କ ସହ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି। ସେହିପରି ଚଣ୍ଡୀଗଡ଼ଠାରେ ସିଆର୍ପିଏଫ୍ ଯବାନମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି। ଯବାନମାନେ ରାକ୍ଷୀ ପିନ୍ଧି ଦେଶକୁ ସୁରକ୍ଷା ପ୍ରଦାନ କରିବା ଲାଗି ନୀରବ ପ୍ରତିଜ୍ଞା ପାଳନ କରୁଥିବା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ସମ୍ମାନ ଜଣେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସେମାନଙ୍କ ଅସୀମ ସାହସ ଓ ତ୍ୟାଗ ଦେଶବାସୀଙ୍କ ମନରେ ଦେଶାତ୍ମ ଭାବନା ଜାଗ୍ରତ କରିଥିଲା, ଯାହାକି ଦେଶକୁ ସ୍ୱାଧୀନତା ଆଣିବା ଲାଗି ଅଗଣିତ ଜନତାଙ୍କୁ ଏକତ୍ର କରିପାରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆଜି ପାଳନ କରାଯାଉଥିବା ବିଶ୍ୱ ସଂସ୍କୃତ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସଂସ୍କୃତ ଭାଷା ହେଉଛି ଜ୍ଞାନ ଏବଂ ଭାବନାର ଏକ ନିରନ୍ତର ସ୍ରୋତ। ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ। ଗତ ଦଶନ୍ଧିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସ୍କୃତ ଭାଷାକୁ ଲୋକପ୍ରିୟ କରିବା ଲାଗି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶିକ୍ଷାକେନ୍ଦ୍ର ସ୍ଥାପନ କରାଯିବା ସହ ସଂସ୍କୃତ ଛାତ୍ରଛାତ୍ରୀମାନଙ୍କ ଉନ୍ନତ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତ ଲେଖାଗୁଡ଼ିକର ଡିଜିଟାଇଜେସନ୍ କରିବା ଲାଗି ଜ୍ଞାନ ଭାରତ ମିଶନ ନିମନ୍ତେ ସହାୟତା ରାଶି ଯୋଗାଇ ଦିଆଯାଇଛି। ଏହାଦ୍ୱାରା ଅଗଣିତ ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଉପକୃତ ହୋଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଶ୍ୱର ବିଭିନ୍ନ ଭାଗରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ସଂସ୍କୃତ ଶିକ୍ଷା ଗ୍ରହଣ କରିବା ସହ ଏହି ଭାଷାକୁ ଲୋକପ୍ରିୟ କରିପାରିଛନ୍ତି ସେମାନଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିବା ଲାଗି ଏହି ଦିବସ ପାଳନ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦି କହିଛନ୍ତି। ଆସନ୍ତା ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ଆଲୋଚନା ହେବା ନେଇ ଘୋଷଣା ହେବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନ୍ସ୍କି ରୁଷିଆକୁ କୌଣସି ଅଞ୍ଚଳ ପ୍ରଦାନ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରାଯିବ ନାହିଁ ବୋଲି କହିଛନ୍ତି। ଗଣମାଧ୍ୟମରେ ପୋଷ୍ଟ କରି ଜେଲେନ୍ସ୍କି କହିଛନ୍ତି ୟୁକ୍ରେନ୍ବାସୀ ସେମାନଙ୍କର ଜମି ପ୍ରଦାନ କରିବେ ନାହିଁ। ଶାନ୍ତି ପ୍ରତିଷ୍ଠା ପାଇଁ ସମାଧାନ ପନ୍ଥା ଅବଲମ୍ବନ ଦିଗରେ ୟୁକ୍ରେନ୍ ନିଶ୍ଚିତ ଭାବେ ସାମିଲ ହେବ ବୋଲି ଜେଲେନ୍ସ୍କି ଦୋହରାଇଛନ୍ତି। ଦେଶରେ ବାସ୍ତବ ଏବଂ ଦୀର୍ଘସ୍ଥାୟୀ ଶାନ୍ତି ବଜାୟ ରଖିବା ଲାଗି ଅଂଶୀଦାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଆସନ୍ତା 15 ତାରିଖ ଶୁକ୍ରବାର ଶ୍ରୀ ପୁତିନ୍ଙ୍କ ସହ ଶ୍ରୀ ଟ୍ରମ୍ପ୍ ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବା ଲାଗି ସୂଚନା ଦେଇଥିଲେ। ଚଳିତ ମାସ 31 ତାରିଖରୁ ଚୀନ୍ର ତିଆଞ୍ଜିନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଯୋଗଦାନକୁ ଚୀନ୍ ସ୍ୱାଗତ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୋ ଜିଆ କୁନ୍ କହିଛନ୍ତି 20ରୁ ଉର୍ଦ୍ଧ୍ୱ ରାଷ୍ଟ୍ରର ଏହି ସମ୍ମିଳନୀରେ ଯୋଗଦାନ ହେଉଛି ବନ୍ଧୁତ୍ୱ, ଏକତା ଓ ଦୃଢ଼ତାର ପ୍ରତିଫଳନ। ସୂଚନାଯୋଗ୍ୟ 2001 ଜୁନ୍ 15 ତାରିଖରେ ସାଂଘାଇଠାରେ ଏହି ସ୍ଥାୟୀ ଆନ୍ତଃ ସରକାରୀ ଆନ୍ତର୍ଜାତୀୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଭାରତ, ଇରାନ, କାଜିକିସ୍ତାନ, ଚୀନ, କିର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜ୍ବେକିସ୍ତାନ ଓ ବେଲାରୁଷ ସଦସ୍ୟ ଅଛନ୍ତି। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ ଧରାଳି ହର୍ସିଲ୍ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି। ଉଦ୍ଧାର କାର୍ଯ୍ୟରେ ବହୁ ସଂଖ୍ୟାରେ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଅତ୍ୟାଧୁନିକ ଯନ୍ତ୍ରାଂଶ ଏବଂ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 775 ଜଣ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି। ସେନା ଯବାନ, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ପୋଲିସ୍ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଓ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଏବଂ ସଡ଼କ ଯୋଗାଯୋଗ ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ଲିମ୍ଚିଗଡ଼ଠାରେ ବେଲେ ସେତୁ ନିର୍ମାଣ ପାଇଁ ସେନା କର୍ମଚାରୀମାନେ ନିରନ୍ତର କାର୍ଯ୍ୟରେ ଲାଗିଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଦଳ ସହ ସମସ୍ତ ପ୍ରକାର ଔଷଧ ପ୍ରଭାବିତ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି।
आपदा प्रभावित धराली हर्षिल क्षेत्र में सेना, एनडीआरएफ, एसडीआरएफ, पुलिस और स्थानीय प्रशासन की ओर से तीर्थयात्रियों और स्थानीय लोगों को रेस्क्यू करने का अभियान जारी है। प्रभावित क्षेत्र में हेलीकॉप्टरों से आवश्यक राहत सामग्री पहुंचाई जा रही है। साथ ही बिजली, पानी, स्वास्थ्य और सड़क सहित सभी व्यवस्थाएं सुनिश्चित करने के लिए युद्ध स्तर से कार्य किया जा रहा है। वहीं सेना के जवान लिमचागाड़ में बेली ब्रिज बनाने के काम में भी युद्ध स्तर पर जुटे हैं। आपदा प्रभावित क्षेत्र में स्वास्थ्य विभाग भी पूरी तरह मुस्तैद है। विशेषज्ञ डॉक्टरों की टीम मौके पर प्रभावितों को स्वास्थ्य सेवाएं प्रदान कर रही है। साक्षी सिंह, आकाशवाणी समाचार, देहरादून।
ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲା ଅନ୍ତର୍ଗତ ଅଖଲ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ସନ୍ତାସବାଦୀ ନିରୋଧୀ ଅଭିଯାନରେ ଆହତ 2 ଯବାନଙ୍କର ମୃତ୍ୟୁ ଘଟିଛି। ଗତ ଶୁକ୍ରବାରଠାରୁ ସେନାବାହିନୀର ଯବାନ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ପ୍ରାଣ ହରାଇଥିବା 2 ଯବାନ ହେଲେ ଲାନ୍ସ ନାୟକ ପ୍ରୀତପାଲ ସିଂ ଏବଂ ସିପାହୀ ହରମିନ୍ଦର ସିଂ ବୋଲି ସେନାବାହିନୀର ମୁଖପାତ୍ର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ପୁଲିସ୍ ପକ୍ଷରୁ କୁହାଯାଇଛି ଗତ ରାତିରୁ ବୋମା ବିସ୍ଫୋରଣ ଏବଂ ଗୁଳି ବିନିମୟ ଜାରି ରହିଛି। ସନ୍ଦିଗ୍ଧ ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବା ସନ୍ଦେହ କରି ସେହି ଅଞ୍ଚଳକୁ ଘେରାଉ କରି ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ସେହି ଅଞ୍ଚଳରେ କଡ଼ାକଡ଼ି କରାଯାଇଛି। ଜଙ୍ଗଲ ଅଞ୍ଚଳରେ ସନ୍ତାସବାଦୀମାନଙ୍କ ଉପରେ ନଜର ରଖିବା ଲାଗି ଡ୍ରୋନ୍ ସର୍ବେକ୍ଷଣ ବ୍ୟବସ୍ଥା ଏବଂ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହି ଅଞ୍ଚଳରେ ବହୁ ସଂଖ୍ୟାରେ ସନ୍ତାସବାଦୀମାନେ ରହିଥିବା ଅନୁମାନ କରାଯାଉଛି। ପୁଲିସ୍ ପକ୍ଷରୁ କୁହାଯାଇଛି ଚାଲିଥିବା ସନ୍ତାସବାଦୀ ନିରୋଧୀ ଅଭିଯାନରେ 3 ସନ୍ତାସବାଦୀ ନିହତ ହୋଇଛନ୍ତି। ବିଶ୍ୱ ପାଣିପାଗ ସଂଗଠନ ଡବ୍ଲ୍ୟୁଏମ୍ଓ ପକ୍ଷରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ଡବ୍ଲ୍ୟୁଏମ୍ଓର ତଥ୍ୟ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ବିଶ୍ୱ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେତେକ ସ୍ଥାନରେ ତାପମାତ୍ରା ରେକର୍ଡ ସ୍ତର ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ ଚଳିତ ବର୍ଷ ହାରାହାରି ସାମୁଦ୍ରିକ ଉପରିସ୍ଥ ତାପମାତ୍ରା ତୃତୀୟ ବୃହତ୍ତମ ସ୍ତରରେ ପହଞ୍ଚିଛି। ଜୁଲାଇ ମାସରେ ୟୁରୋପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା କାରଣରୁ ସ୍ୱିଡେନ୍ ଏବଂ ଫିନ୍ଲାଣ୍ଡ ପ୍ରଭାବିତ ହୋଇଥିଲା। ସେଠାରେ ତାପମାତ୍ରା 30 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଥିଲା। ଗତ ସପ୍ତାହରେ ପଶ୍ଚିମ ଏସିଆ, ଦକ୍ଷିଣାଞ୍ଚଳ କେନ୍ଦ୍ରୀୟ ଏସିଆ, ଉତ୍ତର ଆଫ୍ରିକାର ଅଧିକାଂଶ ଭାଗ, ପାକିସ୍ତାନର ଦକ୍ଷିଣାଞ୍ଚଳ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଥିବା ଡବ୍ଲ୍ୟୁଏମ୍ଓ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ କାଲିଫର୍ଣ୍ଣିଆ ଅଞ୍ଚଳରେ ତାପମାତ୍ରା ବୃଦ୍ଧି କାରଣରୁ ଜଙ୍ଗଲରେ ଦ୍ରୁତ ଭାବରେ ନିଆଁ ବ୍ୟାପୁଥିବା ସୂଚନା ମିଳିଛି। ସଂଖ୍ୟାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। 2024-25 ଆର୍ଥିକ ବର୍ଷରେ ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ପରିମାଣ 151,000 କୋଟି ଟଙ୍କାକୁ ବୃଦ୍ଧି। ଭାଇ ଭଉଣୀ ମଧ୍ୟରେ ସମ୍ପର୍କର ନିଦର୍ଶନ ସ୍ୱରୂପ ଆଜି ପାଳିତ ହେଉଛି ରକ୍ଷାବନ୍ଧନ ପର୍ବ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। ରୁଷକୁ କୌଣସି ଜମି ପ୍ରଦାନ କରାଯିବ ନାହିଁ କହିଲେ ୟୁକ୍ରେନ୍ ରାଷ୍ଟ୍ରପତି। ଏବଂ ବିଶ୍ୱର ବିଭିନ୍ନ ଭାଗରେ ତାପମାତ୍ରା ବୃଦ୍ଧି ପାଉଥିବା ନେଇ WMO ର ସୂଚନା। ସମ୍ବାଦ ଶେଷ ହେଲା।